ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଯୋଗ ସାରା ପୃଥିକେ ସ୍ୱାସ୍ଥ୍ୟ ଭାରସାମ୍ୟ ଆଉ ସଦ୍ଭାବନାର ବାଟ ଦେଖାଇଛି କହିଲେ ପ୍ରଧାନମନ୍ତ୍ରୀ। ଶିଳ୍ପ ସଂସ୍ଥାମାନଙ୍କର ସହଯୋଗଥି ଓଡ଼ିଶା ବିକାଶର ଶିଘାତି ପହଞ୍ଚିବା କହିଲେ ମୁଖ୍ୟମନ୍ତ୍ରୀ। ହାଇଦ୍ରାବାଦର ଚାଲିଥିବାର ଦୁଇଦିନିଆ ନିବେଶକ ସମ୍ମିଳନୀ ହେଲା ଉଦ୍ଯାପିତ। ଆଉର୍ ସାରା ରାଜ୍ୟ ଲାଗି ରହିଛି ଜବର ଶୀତ, ଏବେ ହପ୍ତେ ତକ ନାଇଁ କମେ ଥଣ୍ଡା, ଅନୁମାନ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ସଂସଦର ଶୀତକାଳୀନ ଅଧିବେଶନ ଆଜ ଶେଷ ହୋଇଛି। ଦୁଇ ଗୃହକେ ଆଜ ଅନିର୍ଦ୍ଦିଷ୍ଟ ସମୟ ଲାଗି ମୁଲତବୀ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଯାପନୀ ଦିବସଟି ଗୃହର ଉଦ୍ବୋଧନ ଦେଇକରି କହିଛନ୍, ଏ ଅଧିବେଶନର 15 କାର୍ଯ୍ୟ ଦିବସଟି 111% କାର୍ଯ୍ୟଦକ୍ଷତା ମିଳିଛି। ଶାନ୍ତିଶୃଙ୍ଖଳାର ସହିତ ଗୃହ ପରିଚାଳନା କରିବାର ଲାଗି ସହଯୋଗ କରିଥିବାର ବାଚସ୍ପତି ଶ୍ରୀ ବିର୍ଲା ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍।
माननीय सदस्यगण, अब हम 18वीं लोकसभा के 6ठे सत्र की समाप्ति की ओर आ गए हैं। इस सत्र में हमने 15 बैठकें की। आप सभी के सहयोग से इस सत्र में सभा की उत्पादकता 111% रही। सभा की कार्रवाई अनिश्चित काल के लिए स्थगित की जाती है।
ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ରାଜ୍ୟସଭାର ଉଦ୍ଯାପନୀ ଭାଷଣଟି କହିଛନ୍, ଏ ଅଧିବେଶନଟି ଗୃହ 92 ଘଣ୍ଟା ଚାଲିଥିଲା ଆଉ 121% କାର୍ଯ୍ୟଦକ୍ଷତା ରେକର୍ଡ କରାଯାଇଛି। ଅଧିବେଶନଟି 59 ବିଲ୍ ଆଗତ ହେବାର ସହିତ ଐତିହାସିକ ଗଣତାନ୍ତ୍ରିକ ମୂଲ୍ୟବୋଧ ରଖୁଥିବାର ଭିନ୍ ଭିନ୍ ଗୁଣାତ୍ମକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍। ଯୋଗ ସାରା ପୃଥିବୀକେ ସ୍ୱାସ୍ଥ୍ୟ ଭାରସାମ୍ୟ ଆଉ ସଦ୍ଭାବନାର ବାଟ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଚାଲିଥିବାର ପାରମ୍ପରିକ ଔଷଧ ବାବଦ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସମ୍ମିଳନୀର ଉଦ୍ଯାପନୀ ସମାରୋହଟି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେଇକରି ଭାରତର ପୁରାତନ ଯୋଗ ବିଦ୍ୟା ଆଉ ଔଷଧ ଶାସ୍ତ୍ରକେ ସାରା ପୃଥିବୀନ ମାନ୍ୟତା ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍। ପାରମ୍ପରିକ ଉଷକଷାର ପ୍ରଚାର ପ୍ରସାର ଲାଗି ଭାରତନୁ ଏନ୍ତା ଗୋଟେ ବିଶ୍ୱସ୍ତରର ସମ୍ମିଳନୀ ଆୟୋଜନ ହେବାରଟା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
और भारत के लिए गौरव की बात है कि WHO ग्लोबल सेंटर फॉर ट्रेडिशनल मेडिसिन भारत के जामनगर में स्थापित हुआ है। 2022 में ट्रेडिशनल मेडिसिन की पहली समिट में विश्व ने बड़े भरोसे के साथ हमें यह दायित्व सौंपा था। हम सभी के लिए खुशी की बात है कि इस ग्लोबल सेंटर का यश और प्रभाव ग्लोकली से लेकर के ग्लोबली एक्सपेंड कर रहा है।
ये अवसर पर प्रधानमंत्री श्री मोदी विश्व स्वास्थ्य संगठन रो महानिदेशक डॉक्टर टीए घेब्रेयेसस को सहित मिसिकोरी नवा दिल्ली नो WHO दक्षिण एशिया आंचलिक कार्यालय कोठा उद्घाटन करिछन। ଓଡ଼ିଶା ସରକାରଙ୍କ ତରଫରୁ ହାଇଦ୍ରାବାଦନ ଚାଲିଥିବା ଓଡ଼ିଶା ନିବେଶକ ସମ୍ମିଳନୀର ଶେଷ ଦିନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦେଶ ବିଦେଶର ଶିଳ୍ପପତି ଆଉ ପୁଞ୍ଜିନିବେଶକାରୀଙ୍କୁ ଭେଟିକରି ରାଜ୍ୟ ପୁଞ୍ଜିନିବେଶ କରିବାର ଲାଗି ଆହ୍ୱାନ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଫାର୍ମାସ୍ୟୁଟିକାଲ୍ ଆଉ ଲାଇଫ୍ ସାଇନ୍ସ, ଧାତୁ ଆଉ ଶକ୍ତି, ଅଟୋମୋଟିଭ୍ ଆଉ ପ୍ରିସିସନ୍ ଉତ୍ପାଦନ କ୍ଷେତ୍ରର ଶିଳ୍ପପତିମାନଙ୍କ ସାଙ୍ଗେ ଗୋଲ୍ ଟେବୁଲ୍ ବୈଠକ କରିଥିଲେ। ସମ୍ମିଳନୀର 2 ଦିନେ ଆଜି ଭିନ୍ ଭିନ୍ ଶିଳ୍ପ ସଂସ୍ଥା ସହିତ ଏସ୍ 13 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶିଳ୍ପ ସଂସ୍ଥାମାନଙ୍କର ସହଯୋଗଥି ଓଡ଼ିଶା ବହୁତ ଜଲ୍ଦି ବିକାଶର ଶିଘାତି ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍।
ହାଇଦ୍ରାବାଦ ଇନ୍ଭେଷ୍ଟର୍ସ ଯୋ ମିଟ୍ ଓଡ଼ିଶା କେ ଲିଏ ବେହଦ ଉତ୍ସାହଜନକ ଥା। ଇଟ୍ସ ରିଅଲି ଭେରି ଏନକରେଜିଂ। ଇସମେ ସେ ହମନେ जो इंडस्ट्री कैप्टेंस को हमने जो मिले हैं और उनके साथ हमने 25 बैठक कर चुके हैं और आज 1.5 दिन के अंदर ही हमने 13 का MOU साइन हुआ और जिससे ओडिशा को अभी 1.5 दिन के अंदर 27,000 करोड़ को हमारा निवेश आने का सुनिश्चित हो गया।
भुवनेश्वर लोकसभा भवन सम्मेलनी कक्ष न ଆଞ୍ଚଳିକ AI ଇମ୍ପାକ୍ଟ ସମ୍ମିଳନୀ 2025 ମୂଲ ହୋଇଛି। ଦୁଇଦିନିଆ ସମ୍ମିଳନୀକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆବାସୀ ଜରିଏ ଉଦ୍ଘାଟନ କରିଛନ୍। ଏ ଅବସରରେ ଓଡ଼ିଶା AI ମିଶନ ପୋର୍ଟାଲର ଉନ୍ମୋଚନ କରାଯାଇଛି। ସମ୍ମିଳନୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିନ୍ ଯୋଗ ଦେଇକରି କହିଛନ୍, ଶାସନ ଆଉ ନାଗରିକ ସେବା ଲାଗି ଏଆଇ ଆପ୍ ବହୁତ ଜରୁରୀ ହେ। ଏଆଇ ବ୍ୟବହାର କରିକରି ଲୋକ କେନ୍ତା କରି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରବା ତାର ଉପରେ ସରକାର ଧ୍ୟାନ ଦେଉଛନ୍। ଆଗ୍କେ ଆହୁରି 41 ବିଭାଗ ଥି ଏଆଇର ବ୍ୟବହାର କରାଯିବା, ଓଡ଼ିଶା ଭାଷାତି ଏଆଇ ବ୍ୟବହାର ଲାଗି ପଦକ୍ଷେପ ନିଆଯିବା ବୋଲି ଶ୍ରୀ ମହାଲିନ୍ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ଅଭିଯାନ ଗ୍ରାମୀଣ ବିଲ୍ 2025 ସଂସଦର ଅନୁମୋଦନ ପାଇଛି। ଗଲାକାଲି ବିଲ୍ ସଂସଦର 2 ଗୃହଣ ପାରିତ ହୋଇଛି। 20 ପୂର୍ଣ୍ଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳେ ଏଇଟା କାର୍ଯ୍ୟକାରୀ ହେବା। 2047 ମସିହା ତକ ବିକଶିତ ଭାରତ ଲକ୍ଷ୍ୟ ଅଧୀନ ଥି ଇତାର ଜରିଆ ଗୋଟିଏ ଗ୍ରାମୀଣ ବିକାଶ ଢାଞ୍ଚା ତିଆରି କରାଯିବା। ନୂଆ ଆଇନ ଥି 100 ଦିନ ବଦଳେ 125 ଦିନର କାମ ଯୋଗାଇ ଦିଆଯିବା। ଏଥି କେନ୍ଦ୍ର ଓ ରାଜ୍ୟ ଭିତରେ 60-40 ଅନୁପାତ ପାଣ୍ଠି ଯୋଗାଇ ଦିଆଯିବା। ମାତ୍ର ଉତ୍ତର ପୂର୍ବ ହିମାଳୟ ଅଞ୍ଚଳର ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପାଣ୍ଠି ଆବଣ୍ଟନ 90-10 ଅନୁପାତ ଧାର୍ଯ୍ୟ କରାଯାଇଛି। ଇ ବିଲ୍ ଲାଗି 1,51,282 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେଥିର୍ ଭିତରୁ 95,000 କୋଟିରୁ ଅଧିକା ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେବେ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ତରଫ ଜାନୁଆରୀ 26 ଶିକ୍ଷା ବର୍ଷ ଲାଗି ଭିନ୍ ଭିନ୍ ପାଠ୍ୟକ୍ରମ ତି ନାଁ ଲେଖା ମୂଲ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏବା ଜାନୁଆରୀ 31 ତକ ନାଁ ଲେଖିପାରିବେ। ଏ ବାବଦେ ଅଧିକା ଜାନବାର ଲାଗି ଛାତ୍ରଛାତ୍ରୀ www.igno.ac.in ଆଉ www.igno.admission.samarth.edu.in ଥି ଲଗ୍ଇନ୍ କରିପାରିବେ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି କୋରାପୁଟ ଜିଲ୍ଲା କୋଟିଆକେ ଯାଇକରି ତୃଣମୂଳ ସ୍ତରନୁ ସରକାରୀ ଯୋଜନା ଆଉ କାର୍ଯ୍ୟକ୍ରମମାନଙ୍କର ତିଥିର ସମୀକ୍ଷା କରିଛନ୍। ଜିଲ୍ଲା ବ୍ଲକ ପ୍ରଶାସନ ଆଉ ସେନ ଲୋକର ସାଙ୍ଗେ ଆଲୋଚନା, ସରକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରିତ କୋଟିଆନ ସରକାରୀ ଯୋଜନାର କାର୍ଯ୍ୟକାରିତାର ଯାଞ୍ଚ କରିଛନ୍। କୋଟିଆକେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକେ ନେଇକରି ରାଜସ୍ୱ ମନ୍ତ୍ରୀ କଡ଼ା ତାଗିଦ କରିଛନ୍। କୋଟିଆ ଲୋକେ ଇହାଦେ ସରକାରଙ୍କ ସାଙ୍ଗେ ରହିକରି ପଡ଼ୋଶୀ ରାଜ୍ୟର ହସ୍ତକ୍ଷେପକେ ବିରୋଧ କରବାର ମୂଲ କରିଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପନ ଚାଲିଥିବାର ଦୁଇଦିନିଆ ଜାତୀୟ କଣ୍ଢେଇ ନାଚ ଉତ୍ସବ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହଟି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଲୋପ ପାଇଯାଉଥିବାର କଣ୍ଢେଇ ନାଚ ବାଗି ଓଡ଼ିଶାର ଗୋଟିଏ ନିଆରା ଲୋକକଳାର ସୁରକ୍ଷା କରବାର ଲାଗି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଏବା 23 ଓଡ଼ିଶା ଖାଦ୍ୟ ମହୋତ୍ସବ 2025 ମୂଲ ହେବା। ମହୋତ୍ସବ ଥି ରାଜ୍ୟର ସବୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯିବା। ମହୋତ୍ସବ 29 ତକ ଚାଲବା। ଦେବଗଡ଼ ଜିଲ୍ଲାନ ଆଜି ଖରିଫ ଧାନଗିନା ମୂଲ ହୋଇଛି। ଆଜ ପହିଲା ଦିନେ ମଣ୍ଡିନ ଜଣେ ଚାଷୀ 21 କ୍ୱିଣ୍ଟାଲ 97 କେଜି ଧାନ ବିକିଛନ୍। ଏ ଅବସରରେ ଜିଲ୍ଲାପାଳ ଚାଷୀମାନଙ୍କର ସାଙ୍ଗେ ଧାନଗିନା ବାବଦ ସୁବିଧା ଅସୁବିଧା ପଚାରି ବୁଝିଛନ୍। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶିକା ଜୟଶ୍ରୀ ଦୋରା ଦୁଇଦିନିଆ ବୌଦ୍ଧ ଗସ୍ତି ଆସିକରି ଜିଲ୍ଲାର ଭିନ୍ ଭିନ୍ କାମର ଅଗ୍ରଗତି ଭାବେ ସମୀକ୍ଷା କରିଛନ୍। ଶ୍ରୀମତୀ ଦୋରା ଏଚ୍ ମାଧପୁର ସେବାଶ୍ରମ, ବଡ଼ବନ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସରା ପିଏମ୍ ଶ୍ରୀ ବିଦ୍ୟାଳୟ ବୁଲି ଦେଖିକରି ସ୍ୱଚ୍ଛ ହରିତ ବିଦ୍ୟାଳୟ ରେଟିଂ କାର୍ଯ୍ୟକ୍ରମର ତର୍ଜମା କରିଛନ୍। ଏତାର ସହିତ ବିଦ୍ୟାଳୟର ପରିବେଶ, ମଧ୍ୟାହ୍ନ ଭୋଜନ ଆଉ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀ ଆଉ ଶିକ୍ଷକମାନଙ୍କଠୁ ବୁଝିଥିଲେ। ବୌଦ୍ଧ ଷ୍ଟାଡିୟମର ଜିଲ୍ଲା କ୍ରୀଡ଼ା ସଂଘର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉତ୍ସବକେ ଉଦ୍ଘାଟନ କରିଥିଲେ। ଉତ୍ସବଟି 6 ବିଭାଗ ଥି ପ୍ରତିଯୋଗିତା ହେବା। ପ୍ରତିଯୋଗିତାଟି ଜିଲ୍ଲାର ଭିନ୍ ଭିନ୍ ଇଲାକାର 550 ଅଧିକା ଛାତ୍ରଛାତ୍ରୀ ଭାଗ ନେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଏଚ୍ ଏକ୍ ପିଡ୍ ମା କେ ନାମ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ଚନ୍ଦ୍ର ଡଙ୍ଗସେନା ଓ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଅଭିଯାନ ଜିଲ୍ଲାନ ହୋଇଥିବାର ଗଜଲଗା ବାବଦେ ସମୀକ୍ଷା କରିଛନ୍। ଅଭିଯାନର ସବୁ ତଥ୍ୟ ବିଭାଗୀୟ ପୋର୍ଟାଲ ଥି ଅପଲୋଡ କରବାରକେ ନିର୍ଦ୍ଦେଶ ଦେଇଛନ୍। ବଡ଼ଭାଗୀ ଜାଗନ ଜବର ଶୀତ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା ହପ୍ତେ ତକ ଜାଡ଼ ଲାଗି ରହିବା। ଏବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳନ ବହଲିଆ କୁହୁଡ଼ି ରହିବା। କଳାହାଣ୍ଡି, କୋରାପୁଟର ଗୋଟେ ଯୋଡ଼େ ଜାଗାନ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଯୋଗ ସାରା ପୃଥିବୀକେ ସ୍ୱାସ୍ଥ୍ୟ, ଭାରସାମ୍ୟ ଆଉ ସଦ୍ଭାବନାର ବାଟ ଦେଖିଛି କହିଲେ ପ୍ରଧାନମନ୍ତ୍ରୀ। শিল্প সংস্থা সুযুক্তি ওড়শা বিকাশ সিঘাতে পৌঁছবা কহিলেন মুখ্যমন্ত্রী আউর সারা রাজ্যে লাগি রয়েছে জবর শীত এবার হপ্তে তক নাই কমে থা অনুমান কলা পাপাগ কেন্দ্র আজ আঞ্চলিক খবর শেষ হল জুহার।